ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସନ୍ତ୍ରାସବାଦ ବିରୁଦ୍ଧରେ ଏକତ୍ରିତ ହୋଇ ଯୁଦ୍ଧ କରିବା ସମସ୍ତ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଦେଶର କର୍ତ୍ତବ୍ୟ ବୋଲି ଉଭୟ ଭାରତ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ଜାତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ର୍ୟାଙ୍କିଙ୍ଗ୍ ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଶୀର୍ଷରେ ରହିଛି ଆଇଆଇଟି ମାଡ୍ରାସ୍। ସରସ ଆଜୀବିକା ମେଳାର 37ତମ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ। ଇଂଲଣ୍ଡରେ ଆଜି ଉଦ୍ଘାଟିତ ହେଲା ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପ୍ 2025 ଏବଂ ଏସିଆକପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟରେ ଆଉ କିଛି ସମୟ ପରେ ଭାରତ ଭେଟିବ ମ୍ୟାଲେସିଆକୁ। ସନ୍ତ୍ରାସବାଦ ବିରୁଦ୍ଧରେ ଏକତ୍ରିତ ହୋଇ ଯୁଦ୍ଧ କରିବା ସମସ୍ତ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଦେଶଗୁଡ଼ିକର କର୍ତ୍ତବ୍ୟ ବୋଲି ଉଭୟ ଭାରତ ଓ ସିଙ୍ଗାପୁର ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଲରେନ୍ସ ୱଙ୍ଗଙ୍କ ସହିତ କରିଥିବା ପ୍ରତିନିଧିସ୍ତରୀୟ ଆଲୋଚନାରୁ ଏହି ସୂଚନା ମିଳିଛି। ସନ୍ତ୍ରାସବାଦ କାର୍ଯ୍ୟକଳାପ ଲାଗି ଉଭୟ ନେତା ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବେସାମରିକ ବିମାନ ଚଳାଚଳ, ମହାକାଶ, ଦକ୍ଷତା ବିକାଶ, ଡିଜିଟାଲ କ୍ଷେତ୍ରରେ ନବସୃଜନତା ଏବଂ ସବୁଜ ଓ ଡିଜିଟାଲ ଜାହାଜ ଚଳାଚଳ କରିଡର ଭଳି ପାଞ୍ଚଟି ପ୍ରମୁଖ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପରେ ଅନୁଷ୍ଠିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଭାଗ ନେଇ ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ଆସିଆନ୍ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ। ଦକ୍ଷିଣ ପୂର୍ବ ଏସିଆରେ ସିଙ୍ଗାପୁର ଭାରତର ସର୍ବବୃହତ୍ ବାଣିଜ୍ୟ ଭାଗିଦାରୀ ଏବଂ ଦେଶର ଆକ୍ଟ ଇଷ୍ଟ ନୀତିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
साउथ ईस्ट एशिया क्षेत्र में सिंगापुर हमारा सबसे बड़ा ट्रेड पार्टनर है। हमारे रक्षा संबंध निरंतर मजबूत हो रहे हैं। आज हमने बदलते समय के अनुरूप एडवांस मैन्युफैक्चरिंग, ग्रीन शिपिंग और अर्बन वाटर मैनेजमेंट जैसे क्षेत्र भी हमारे सहयोग के केंद्र बिंदु बनेंगे।
ଶ୍ରୀ ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନତା ହେଉଛି ଭାଗିଦାରୀର ସଶକ୍ତ ସ୍ତମ୍ଭ। ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ସମେତ ଅନ୍ୟାନ୍ୟ ଡିଜିଟାଲ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଶିକ୍ଷାର୍ଥୀଙ୍କ ପ୍ରତିଭାକୁ ବିକଶିତ କରିବା ଲାଗି ହାକାଥନ୍ ଆୟୋଜନ କରିବା ନିମନ୍ତେ ସହମତ ପ୍ରକାଶ ପାଇଛି।
हमने निर्णय लिया है कि हमारे युवाओं को उनके टैलेंट को जोड़ने के लिए इस साल के अंत में इंडिया सिंगापुर हैकाथॉन का अगला राउंड किया जाएगा। यूपीआई और पे नाउ हमारे डिजिटल कनेक्टिविटी के सफल उदाहरण है और ये प्रसन्नता का विषय है कि इसमें 13 नए भारतीय बैंक जुड़े हैं।
ସିଙ୍ଗାପୁର ନିର୍ମିତ 20ରୁ ଅଧିକ ଉପଗ୍ରହ ଭାରତ ଉତ୍କ୍ଷେପଣ କରିଥିବା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ୱଙ୍ଗ କହିଛନ୍ତି, ମହାକାଶ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରାଯିବ। ଉଭୟ ଦେଶର ପ୍ରଧାନମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ମୁମ୍ବାଇ ବନ୍ଦରର ଦ୍ୱିତୀୟ ଅତ୍ୟାଧୁନିକ ଟର୍ମିନାଲକୁ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଜାତୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ର୍ୟାଙ୍କିଙ୍ଗ 2025 ପ୍ରକାଶ କରିଛନ୍ତି। ଆଇଆଇଟି ମାଡ୍ରାସ୍ ଶୀର୍ଷ ସ୍ଥାନ ହାସଲ କରିଥିବାବେଳେ ଏହା ପଛକୁ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବମ୍ବେ ରହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଉଚ୍ଚଶିକ୍ଷା କ୍ଷେତ୍ରରେ 2014-15 ଶିକ୍ଷାବର୍ଷରେ ଦେଶରେ 3.5 କୋଟି ଛାତ୍ରଛାତ୍ରୀ ଥିବାବେଳେ ଏବେ ଏହି ସଂଖ୍ୟା 4.25 କୋଟିରେ ପହଞ୍ଚିଛି। ଆସନ୍ତା 2030 ସୁଦ୍ଧା ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। 2014 ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ କ୍ୟୁଏସ୍ ର୍ୟାଙ୍କିଙ୍ଗ୍ରେ ଭାରତର 11ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିବା ବେଳେ ଏହା ବୃଦ୍ଧି ପାଇ ବର୍ତ୍ତମାନ 54ରେ ପହଞ୍ଚିଛି ବୋଲି ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି କିଲୋ ପିଛା 24 ଟଙ୍କା ରିହାତି ଦରରେ ପିଆଜ ବିକ୍ରି କରିବା ଲାଗି ଉଦ୍ଦିଷ୍ଟ ମୋବାଇଲ୍ ଭ୍ୟାନ୍ର ଶୁଭାରମ୍ଭ କରିଛନ୍ତି। ଏହି ଭ୍ୟାନ୍ ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦରେ ଚାଲିବ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଯୋଶୀ କହିଛନ୍ତି, କୃଷକ ଏବଂ ଉପଭୋକ୍ତାମାନଙ୍କ କଲ୍ୟାଣ ଲାଗି ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଖାଦ୍ୟ ପଦାର୍ଥ ଦରରେ ସ୍ଥିରତା ଆଣିବା ଉପରେ ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରି ସେ କହିଛନ୍ତି, ଗତ ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍କୀତି 1.55% ହ୍ରାସ ପାଇଛି, ଯାହାକି ଗତ ପ୍ରାୟ 8 ବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ଉପଭୋକ୍ତାମାନଙ୍କର ସୁବିଧା ଲାଗି ସରକାର ଆରମ୍ଭ କରିଥିବା ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଯୋଶୀ କହିଛନ୍ତି,
आज से हमने जहां भी 30 रुपए से ज्यादा है, दिल्ली में 33 रुपीज है, मुंबई में 31-32 रुपीज है, जहां मोर देन 30 रुपीज है, त्योहार का समय आ रहा है, इसलिए हमने आज से फ्लैग ऑफ किया है नाफेड का और एनसीसीएफ का, जहां भी अपने आउटलेट से, अपने आउटलेट से भी करेंगे, ऑनलाइन भी करेंगे, उसके साथ ही साथ मोबाइल वैन से भी करेंगे।
आपण माने संवाद सुनुछंती आकाशवाणी रो। ସରସ ଆଜୀବିକା ମେଳାର 37ତମ ସଂସ୍କରଣ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ଗ୍ରାମୀଣ ମହିଳାମାନଙ୍କୁ ନିଜର ଉତ୍ପାଦ ବିକ୍ରୟ କରିବା ଲାଗି ଏହି ମେଳା ଏକ ଉତ୍ତମ ମଞ୍ଚ ରୂପେ ପରିଗଣିତ ହୋଇଥାଏ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର 400ରୁ ଉର୍ଦ୍ଧ୍ୱ ଗ୍ରାମୀଣ ମହିଳା ଏଥିରେ ଭାଗ ନେବେ। ଚଳିତ ବର୍ଷ ଏହି ମେଳାର ବିଷୟବସ୍ତୁ ରହିଛି ଲକ୍ଷ୍ୟପତି ଦିଦି ତିଆରି କରିବା, ଭୋକାଲ୍ ଫର୍ ଲୋକାଲ୍ର ଚାମ୍ପିୟନ୍ ଏବଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଲାଗି ଗ୍ରାମୀଣ ମହିଳାଙ୍କ ସଶକ୍ତିକରଣ। ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବିଶେଷକରି ଲକ୍ଷ୍ୟପତି ଦିଦିମାନଙ୍କ ନିଜ ହସ୍ତତନ୍ତ, ବୟନଶିଳ୍ପ ଏବଂ ଖାଦ୍ୟ ଉତ୍ପାଦର ଉତ୍ତମ ବିପଣନ ଲାଗି ସୁବିଧା ମିଳିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପଞ୍ଜାବର ବନ୍ୟା ପ୍ରଭାବିତ ଅମୃତସର ଓ ଗୁରୁଦାସପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଭାବିତ ଚାଷୀ ଓ ଜନସାଧାରଣଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି, ଯେତେବେଳେ ବି ଦେଶ ବା ମାନବିକତା ପ୍ରତି ସେବାର ଅବସର ଆସେ, ପଞ୍ଜାବବାସୀ ସର୍ବଦା ଅଗ୍ରଣୀ ଭୂମିକା ନେଇଥାନ୍ତି। ଆଜି ମଧ୍ୟ ପଞ୍ଜାବ ବନ୍ୟା ଯୋଗୁଁ ଏକ ଗୁରୁତର ସମୟ ଦେଇ ଗତି କରୁଛି। ଅନେକ ଗ୍ରାମ ଓ ଚାଷଜମି ଏହାଦ୍ୱାରା ପ୍ରଭାବିତ ହେବା ସହିତ ସାଧାରଣ ଜୀବନଯାତ୍ରା ମଧ୍ୟ ବ୍ୟାହତ ହୋଇଛି ବୋଲି ସେ କହିଛନ୍ତି। କୃଷିମନ୍ତ୍ରୀ କହିଛନ୍ତି, ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପଞ୍ଜାବ ପଠାଇଛନ୍ତି ଏବଂ ଏହି ସଙ୍କଟମୟ ସ୍ଥିତିରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ପଞ୍ଜାବବାସୀଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି, ଗ୍ରାମ୍ୟ ଉନ୍ନୟନ, ସଡ଼କ, ଅର୍ଥ ଏବଂ ଶକ୍ତି କ୍ଷେତ୍ର ଭଳି ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଦୁଇଟି କେନ୍ଦ୍ରୀୟ ଟିମ୍ ଇତିମଧ୍ୟରେ ପଞ୍ଜାବରେ ପହଞ୍ଚି ସ୍ଥିତି ଆକଳନ କରୁଛନ୍ତି ଏବଂ ସେମାନଙ୍କ ରିପୋର୍ଟ ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ।
संकट की इस घड़ी में केंद्र सरकार पूरी तरह से पंजाब की जनता के साथ है। जो स्थिति यहाँ पंजाब की है उसके आकलन करने के लिए दो केंद्रीय टीमें भी आज आ गई है। सारे डिपार्टमेंट के अधिकारी है, दोनों टीमें आज से दौरा करना शुरू कर रही है, स्थिति का आकलन करेंगी और उसके बाद भारत सरकार को रिपोर्ट देगी।
पूर्वरु पंजाब राज्यपाल गुलाब चंद कटारिया अमृतसर, पठानकोट, गुरुदासपुर, ତରନ୍ତାରନ୍ ଏବଂ ଫିରୋଜପୁର ଜିଲ୍ଲାଗୁଡ଼ିକର ବନ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଶ୍ରୀ ଚୌହାନଙ୍କୁ ପ୍ରଦାନ କରିବା ସହିତ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ ମଧ୍ୟ ଏହି ଗସ୍ତ ଅବସରରେ ଶ୍ରୀ ଚୌହାନଙ୍କ ସହିତ ଉପସ୍ଥିତ ଥିଲେ। ଏଥର ଖେଳ ଖବର, ବିଶ୍ୱ ବକ୍ସିଂ ଚାମ୍ପିୟନ୍ସିପ୍ ଏବଂ ଏସିଆ କପ୍ ହକି ପ୍ରତିଯୋଗିତା ସମ୍ପର୍କରେ ଏକ ରିପୋର୍ଟ।
ବିଶ୍ୱ ବକ୍ସିଂ ଚମ୍ପିୟନ୍ସିପ୍ 2025 ଆଜିଠାରୁ ଇଂଲଣ୍ଡର ଲିଭରପୁଲରେ ଆରମ୍ଭ ହୋଇଛି। ଏହି ଚମ୍ପିୟନ୍ସିପ୍ରେ ଏକ 20 ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିଛନ୍ତି। ଦୁଇଥରର ବିଶ୍ୱ ଚମ୍ପିୟାନ୍ ନିଖାତ ଜାରିନ୍, ଟୋକିଓ ଅଲମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବୋର୍ଗୋହାଇଁ ଏବଂ ଦୁଇଥରର ଏସୀୟ ଚମ୍ପିୟାନ୍ ପୂଜା ରାଣୀ ପ୍ରମୁଖ ମହିଳା ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଭାରତୀୟ ପୁରୁଷ ବକ୍ସିଂ ଦଳର ନେତୃତ୍ୱ ସୁମିତ କୁଣ୍ଡୁ ନେଉଥିବା ବେଳେ ଦଳରେ ବିଶ୍ୱ ଯୁବ ଚମ୍ପିୟାନ୍ ସଚିନ ସିୱାଜ ଏବଂ ହର୍ଷ ଚୌଧୁରୀ ସାମିଲ ହୋଇଛନ୍ତି। ସେମାନଙ୍କ ସହିତ ଯଦୁମଣି ସିଂ ମାଣ୍ଡେନଗମ୍, ହିତେଶ ଗୁଲିଆ ଏବଂ ଅବିନାଶ ଜମୱାଲ ମଧ୍ୟ ଦଳରେ ରହିଛନ୍ତି। ବିହାରରେ ଚାଲିଥିବା ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟରେ ଆଉ କିଛି ସମୟ ପରେ ଭାରତ ଓ ମାଲେସିଆ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ରାଜଗିରି ସ୍ପୋର୍ଟସ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଆକାଶବାଣୀ ସମାଚାର ପାଇଁ ମୁଁ ସୁବାସ ଚନ୍ଦ୍ର ଶତପଥୀ।
ଆଫଗାନିସ୍ତାନର କୁନାର ପ୍ରଦେଶରେ ଅନୁଭୂତ ଶକ୍ତିଶାଳୀ ଭୂମିକମ୍ପଜନିତ ମୃତ୍ୟୁ ସଂଖ୍ୟା 1457କୁ ଛୁଇଁଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କୁନାର ଏବଂ ଏହାର ପଡ଼ୋଶୀ ନଙ୍ଗରହାରରେ 67,000 ଉର୍ଦ୍ଧ୍ୱ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ରେଡ୍କ୍ରସ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଳି ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ସମେତ ଭାରତ, ଜାପାନ ଓ ଇରାନ ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଇବାରେ ଲାଗିଛନ୍ତି। ସନ୍ତାସବାଦ ବିରୁଦ୍ଧରେ ଏକତ୍ରିତ ହୋଇ ଯୁଦ୍ଧ କରିବା ସମସ୍ତ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଦେଶର କର୍ତ୍ତବ୍ୟ ବୋଲି ଉଭୟ ଭାରତ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ଜାତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ର୍ୟାଙ୍କିଙ୍ଗ୍ ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଶୀର୍ଷରେ ରହିଛି ଆଇଆଇଟି ମାଡ୍ରାସ୍। ସରସ ଆଜୀବିକା ମେଳାର 37ତମ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ। ଇଂଲଣ୍ଡରେ ଆଜି ଉଦ୍ଘାଟିତ ହେଲା ବିଶ୍ୱ ବକ୍ସିଂ ଚାମ୍ପିୟନ୍ସିପ୍ 2025 ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟରେ ଆଉ କିଛି ସମୟ ପରେ ଭାରତ ଭେଟିବ ମାଲେସିଆକୁ। ସମ୍ବାଦ ଶେଷ ହେଲା।